ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆସନ୍ତାକାଲି ଦୁଇଟି ପ୍ରମୁଖ ଜାତୀୟ ରାଜପଥର ଉଦ୍ଘାଟନ ସହ ଜନସମାବେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ. ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଦକ୍ଷିଣ କୋରିଆ ପ୍ରତିପକ୍ଷଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଲୋଚନା, ଆଲାସ୍କାରେ ଅନୁଷ୍ଠିତ ଆମେରିକା ରୁଷ ରାଷ୍ଟ୍ରପତି ସ୍ତରୀୟ ଆଲୋଚନାକୁ ଭାରତର ସ୍ୱାଗତ, ଆସନ୍ତାକାଲିଠାରୁ ଦୁଇଦିନିଆ ନେପାଳ ଗସ୍ତରେ ଯିବେ ବୈଦେଶିକ ସଚିବ, ଏବଂ ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ଆନ୍ତର୍ଜାତିକ ଶୀତକାଳୀନ କ୍ରୀଡ଼ା ପ୍ରତିଯୋଗିତା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରାୟ 11,000 କୋଟି ଟଙ୍କାର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦ୍ଘାଟନ କରିବେ. ସେଥିମଧ୍ୟରେ ଦ୍ୱାରିକା ଏକ୍ସପ୍ରେସ୍ର ଦିଲ୍ଲୀ ସେକ୍ସନ୍ ଏବଂ ସହରାଞ୍ଚଳ ସମ୍ପ୍ରସାରଣ ରାସ୍ତାର ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଭୁକ୍ତ. ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ଟ୍ରାଫିକ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବ୍ୟାପକ ଯୋଜନା ଅଧୀନରେ ଏହି ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଛି. ସଡ଼କ ଯୋଗାଯୋଗକୁ ଅଧିକ ସୁସଂହତ କରିବା, ଯାତ୍ରା ସମୟକୁ ହ୍ରାସ କରିବା ଏବଂ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭିଡ଼ କମ୍ କରିବାରେ ଏହି ପ୍ରକଳ୍ପ ସହାୟକ ହେବ ବୋଲି କୁହାଯାଉଛି. ଏହି ଅବସରରେ ଜନସମାବେଶକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀରେ ଦକ୍ଷିଣ କୋରିଆ ପ୍ରତିପକ୍ଷ ଚୋ ହ୍ୟୁନ୍ଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ବାଣିଜ୍ୟ, ଉତ୍ପାଦନ, ସାମୁଦ୍ରିକ ତଥା ଲୋକସମ୍ପର୍କ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନେଇ ଦକ୍ଷିଣ କୋରିଆ ପ୍ରତିପକ୍ଷଙ୍କ ସହ ଫଳପ୍ରଦ ଆଲୋଚନା ହୋଇଛି. କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର, ସ୍ୱଚ୍ଛ ଶକ୍ତି ଏବଂ ପ୍ରତିରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ନୂତନ ମାର୍ଗ ଉନ୍କୋଚନ ନେଇ ଉଭୟ ପକ୍ଷ ମତ ବିନିମୟ କରିଥିବା ଡକ୍ଟର ଜୟଶଙ୍କର କହିଛନ୍ତି. ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ବୈଷୟିକ ପ୍ରସଙ୍ଗ ନେଇ ମଧ୍ୟ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି. ଭାରତ ଏବଂ ଦକ୍ଷିଣ କୋରିଆ ଦ୍ୱିପାକ୍ଷିକ ରଣନୈତିକ ସହଭାଗିତାରେ 10 ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି. ଦୁଇ ଦେଶ ମଧ୍ୟରେ ସୁଦୃଢ଼ ସମନ୍ୱୟ ଏବଂ ବ୍ୟାପକ ସମ୍ପର୍କ ବୃଦ୍ଧି ନେଇ ଦକ୍ଷିଣ କୋରିଆର ସହଯୋଗକୁ ଡକ୍ଟର ଜୟଶଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି. ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ମଧ୍ୟରେ ଅନୁଷ୍ଠିତ ଶିଖର ସମ୍ମିଳନୀକୁ ଭାରତ ସ୍ୱାଗତ କରିଛି. ଶାନ୍ତି ହାସଲ ଦିଗରେ ଉଭୟ ନେତାଙ୍କର ଏହା ପ୍ରଶଂସନୀୟ ଉଦ୍ୟମ ବୋଲି ଭାରତ କହିଛି. ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆଲୋଚନାର ଅଗ୍ରଗତିକୁ ପ୍ରଶଂସା କରିବା ସହ ଆଲୋଚନା ଏବଂ କୂଟନୀତି ଶାନ୍ତି ସ୍ଥାପନର ଏକମାତ୍ର ମାଧ୍ୟମ ବୋଲି କହିଛି. ରୁଷ ୟୁକ୍ରେନ୍ ସଂଘର୍ଷର ଶୀଘ୍ର ସମାପ୍ତି ପାଇଁ ବିଶ୍ୱ ଚେଷ୍ଟା କରୁଛି ବୋଲି ମନ୍ତ୍ରଣାଳୟ କହିଛି. ଅନ୍ୟପକ୍ଷରେ ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ ଯୁଦ୍ଧ ସମାପ୍ତ ପାଇଁ ରୁଷ ସହିତ ଏକ ବୁଝାମଣାପତ୍ର ଉପରେ ବିଚାର କରିବାକୁ ୟୁକ୍ରେନ୍କୁ ପରାମର୍ଶ ଦେଇଛନ୍ତି. ଆଲାସ୍କାରେ ଗତକାଲି ଶ୍ରୀ ଟ୍ରମ୍ପ ଏବଂ ଶ୍ରୀ ପୁତିନ୍ଙ୍କ ମଧ୍ୟରେ ପ୍ରାୟ 3 ଘଣ୍ଟା ଧରି ଆଲୋଚନା ପରେ ଶ୍ରୀ ଟ୍ରମ୍ପ ଏହି ମନ୍ତବ୍ୟ ଦେଇଛନ୍ତି. ଗତ 2022 ଫେବୃୟାରୀରେ ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ପରେ ଗତକାଲି ପ୍ରଥମ ଥର ପାଇଁ ଆମେରିକା ଓ ରୁଷ ମଧ୍ୟରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି. ଶ୍ରୀ ଟ୍ରମ୍ପ କହିଛନ୍ତି, ଯୁଦ୍ଧବିରତି ବଦଳରେ ସିଧାସଳଖ ଶାନ୍ତି ଆଲୋଚନା ସର୍ବୋତ୍ତମ ମାଧ୍ୟମ ବୋଲି ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି. ଏହି ଆଲୋଚନା ୟୁକ୍ରେନ୍କୁ ଶାନ୍ତିର ନିକଟତର କରିବ ବୋଲି ରାଷ୍ଟ୍ରପତି ଶ୍ରୀ ପୁତିନ୍ ଆଶା ବ୍ୟକ୍ତ କରିଛନ୍ତି. ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି କହିଛନ୍ତି, ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ ଆଲୋଚନା ସମ୍ପର୍କରେ ତାଙ୍କୁ ଅବଗତ କରାଇଛନ୍ତି. ୱାଶିଂଟନ୍ଠାରେ ଆସନ୍ତା ସୋମବାର ଦିନ ସେ ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଆଇଏସ୍ଏସ୍ ସଫଳ ଯାତ୍ରା କରି ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଥିବା ଭାରତର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଆସନ୍ତାକାଲି ଦେଶକୁ ପ୍ରତ୍ୟାବର୍ତ୍ତନ କରିବେ। ଆଇଏସ୍ଏସ୍ରେ 18 ଦିନିଆ ସଫଳ ମିଶନ ପରେ ଶ୍ରୀ ଶୁକ୍ଳା ଆମେରିକାରେ ପୁନର୍ବାସରେ ରହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶୁକ୍ଳା ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଏବଂ ବନ୍ଧୁ ଓ ପରିବାରବର୍ଗଙ୍କ ସହ ସାକ୍ଷାତ ନେଇ ଏକ ଭାବପ୍ରବଣ ବାର୍ତ୍ତା ପ୍ରଦାନ କରିଛନ୍ତି। ଶ୍ରୀ ଶୁକ୍ଳା ଅକ୍ସିୟମ୍ 4 ମିଶନର ପାଇଲଟ୍ ଭାବେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯାତ୍ରା କରିଥିଲେ। ସେଠାରେ ବିଭିନ୍ନ ଗବେଷଣାରେ ସାମିଲ ହେବା ସହ ମାଇକ୍ରୋଗ୍ରାଭିଟି କ୍ଷେତ୍ରରେ ପରୀକ୍ଷଣ କରିଥିଲେ। ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ ମିଶନ ଗଗନଯାନ ପାଇଁ ଶ୍ରୀ ଶୁକ୍ଳା ତାଲିକାଭୁକ୍ତ ହୋଇଛନ୍ତି। ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହି ମିଶନ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଆସନ୍ତାକାଲିଠାରୁ ଦୁଇଦିନିଆ ନେପାଳ ଗସ୍ତରେ ଯିବେ। ନେପାଳର ବୈଦେଶିକ ସଚିବ ଅମୃତ ବାହାଦୁର ରାୟଙ୍କ ନିମନ୍ତ୍ରଣକ୍ରମେ ଶ୍ରୀ ମିଶ୍ରୀ ଏହି ଗସ୍ତରେ ଯାଉଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ସୀମା ସୁରକ୍ଷା, ବିମାନ ଉଡ଼ାଣ, ବୈଦ୍ୟୁତିକ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ସଚିବସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ଭାରତ ଏବଂ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ସୁଦୃଢ଼ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି। ପଡ଼ୋଶୀ ପ୍ରଥମ ନୀତି ଆଧାରରେ ଭାରତ ନେପାଳ ସହିତ ସମ୍ପର୍କକୁ ଅଗ୍ରାଧିକାର ପ୍ରଦାନ କରିଥାଏ। ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଥିବାରୁ ବୈଦେଶିକ ସଚିବ ଶ୍ରୀ ମିଶ୍ରଙ୍କର ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରଠାରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟାନ୍ୱୟନର ସମୀକ୍ଷା କରିଛନ୍ତି। ବିଭାଗ ପକ୍ଷରୁ ଅପପୁଷ୍ଟି ରୋକିବା ପାଇଁ କାର୍ଯ୍ୟକାରୀ ହେଉଥିବା ଟେକ୍ ହୋମ୍ ରାସନ ଯୋଜନାରେ ବିଶେଷକରି ଛତୁଆ ଉତ୍ପାଦନ ଏବଂ ବଣ୍ଟନକୁ ସୁବ୍ୟବସ୍ଥିତ କରିବା ପାଇଁ ଉପଯୁକ୍ତ ତଦାରଖ ଓ ଗୁଣବତ୍ତା ମୂଲ୍ୟାୟନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ମହିଳାମାନେ ସମ୍ମୁଖୀନ ହେଉଥିବା ଆହ୍ୱାନର ମୁକାବିଲା ପାଇଁ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଆଜି କିସ୍ତୱାଡ଼ ଜିଲ୍ଲାର ଚାଶୋତି ଗ୍ରାମରେ ବାଦଲଫଟା ବର୍ଷାଜନିତ କ୍ଷୟକ୍ଷତିର କ୍ଷତ୍ରିୟ ସମୀକ୍ଷା କରିଛନ୍ତି। ଆମ ଜାମ୍ମୁ ସମ୍ଭାଦଦାତା କହିଛନ୍ତି, ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବରିଷ୍ଠ ସେନା ଅଧିକାରୀ ଏବଂ ରିଲିଫ୍ କର୍ମଚାରୀଙ୍କଠାରୁ ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଛନ୍ତି। ସେହି ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ମୃତକଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ 2,00,000 ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଗୁରୁତର ଆହତଙ୍କୁ 1,00,000 ଏବଂ ଅନ୍ୟ ଆହତଙ୍କୁ 50,000 ଲେଖାଏଁ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି। କ୍ଷତିଗ୍ରସ୍ତ ଆବାସ କ୍ଷେତ୍ରରେ କ୍ଷତିପୂରଣ ବାବଦରେ 25,000 ରୁ 1,00,000 ପର୍ଯ୍ୟନ୍ତ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। କ୍ଷତିଗ୍ରସ୍ତ ଭିଭିଭୂମିଗୁଡ଼ିକର ପୁନଃନିର୍ମାଣ ନିମନ୍ତେ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଜାରି ରଖିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଭାରତ ପ୍ରଥମଥର ପାଇଁ ସର୍ବବୃହତ୍ ଆନ୍ତର୍ଜାତିକ ଶୀତକାଳୀନ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରିବ। ଡେରାଡୁନ୍ର ରାଇପୁରସ୍ଥିତ ମହାରଣା ପ୍ରତାପ ସ୍ୱୋର୍ଟସ୍ କଲେଜଠାରେ ଆୟୋଜିତ ହେବାକୁ ଥିବା ଏସିଆନ୍ ଓପନ୍ ସର୍ଟ ଟ୍ରାକ୍ ସ୍ପିଡ୍ ସ୍କେଟିଂ ଟ୍ରଫି 2025ର ଏହି ପ୍ରତିଯୋଗିତା ଆସନ୍ତା 20-23 ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଆଇସ୍ ସ୍କେଟିଂ ଆସୋସିଏସନ୍ ଅଫ୍ ଇଣ୍ଡିଆର ସଭାପତି ଅମିତାଭ ଶର୍ମା କହିଛନ୍ତି, 11ରୁ ଉର୍ଦ୍ଧ୍ୱ ଏସୀୟ ଦେଶ ଏହି କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ଶ୍ରୀ ଶର୍ମା କହିଛନ୍ତି,
पहली बार भारत में ये शॉर्ट ट्रैक की ये एशियन ट्रॉफी का होस्टिंग कर रहे हैं और मेरा ये मानना है कि हम भारत में जो हमारा भतिथि देवोभव जो हमारे संस्कार है उसको मद्देनजर रखते हुए ये काफी अच्छे तरीके से हम जो है यहाँ पे जितने भी विदेशी खिलाड़ी आएंगे उनका ध्यान भी रखेंगे और ये बहुत इलेक्ट्रिफाइंग स्पोर्ट होने वाला है।
ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା କୋଚ୍ ବବ୍ ସିମ୍ସନ୍ଙ୍କର ଆଜି ସିଡ୍ନୀଠାରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ 79 ବର୍ଷ ହୋଇଥିଲା। ଜଣେ ଓପନିଂ ବ୍ୟାଟ୍ସମ୍ୟାନ୍, ଫିଲ୍ଡର, ସ୍ପିନର ଏବଂ ପ୍ରଶିକ୍ଷକ ଭାବେ ଶ୍ରୀ ସିମ୍ସନ୍ ଦଳକୁ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ କରାଇଥିଲେ। 1957-1978 ମଧ୍ୟରେ ଅଷ୍ଟ୍ରେଲିଆ ପାଇଁ ଶ୍ରୀ ସିମ୍ସନ୍ 62 ଟେଷ୍ଟ ଖେଳିଥିଲେ। 46.81 ସେ 4,869 ରନ୍ ସଂଗ୍ରହ କରିଥିଲେ। 39 ଟେଷ୍ଟରେ ସେ ଅଷ୍ଟ୍ରେଲିଆର ଅଧିନାୟକ ଦାୟିତ୍ୱ ନିର୍ବାହ କରିଥିଲେ। ଆଇସିସି 19 ବର୍ଷର କମ୍ ପୁରୁଷ କ୍ରିକେଟ୍ 2026 ବିଶ୍ୱକପ୍ ପ୍ରତିଯୋଗିତା ପାଇଁ ଆମେରିକା ଚୂଡ଼ାନ୍ତ ପର୍ଯ୍ୟାୟକୁ ଯୋଗ୍ୟତା ହାସଲ କରିଛି। ଅର୍ଜୁନ ମହେଶଙ୍କ ଅଧିନାୟକତ୍ୱରେ ଆମେରିକା ଆଞ୍ଚଳିକ ପ୍ରତିଯୋଗିତାରେ ସଫଳ ପ୍ରଦର୍ଶନ କରିଛି। ଡବଲ୍ ରାଉଣ୍ଡ ରବିନ୍ ଆଧାରରେ ଖେଳାଯାଉଥିବା ଆଞ୍ଚଳିକ ପ୍ରତିଯୋଗିତାରେ କାନାଡ଼ା, ବରମୁଡ଼ା ଏବଂ ଆର୍ଜେଣ୍ଟିନାକୁ ପରାସ୍ତ କରି ଆମେରିକା ଲିଗ୍ ପର୍ଯ୍ୟାୟର ଶୀର୍ଷ ସ୍ଥାନରେ ପହଞ୍ଚିବା ସହ ଏହି ସଫଳତା ହାସଲ କରିଛି। ଜିମ୍ବାୱେ ଏବଂ ନାମିବିଆ ଦ୍ୱାରା ମିଳିତ ଭାବେ ଆୟୋଜିତ ହେବାକୁ ଥିବା 2026-19 ବର୍ଷର କମ୍ ଆଇସିସି ପୁରୁଷ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଅନ୍ୟ 15 ଦଳ ସହିତ ଆମେରିକା ସ୍ଥାନିତ ହୋଇଛି। ଅଷ୍ଟ୍ରେଲିଆ, ଆୟୋଜକ ଜିମ୍ବାୱେ, ଭାରତ, ଇଂଲଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ, ବାଂଲାଦେଶ ଏବଂ ୱେଷ୍ଟଇଣ୍ଡିଜ୍ ସହ ଆଞ୍ଚଳିକ ଯୋଗ୍ୟତା ଆଧାରରେ ଆଫଗାନିସ୍ତାନ, ତାଞ୍ଜାନିଆ, ଜାପାନ, ସ୍କଟଲାଣ୍ଡ ଏବଂ ଏବେ ଆମେରିକା ଏହି ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଏହି 16 ଦଳକୁ 4 ଗ୍ରୁପ୍ରେ ବିଭକ୍ତ କରାଯିବ। ପ୍ରତ୍ୟେକ ଗ୍ରୁପ୍ର ଶ୍ରେଷ୍ଠ 3 ଦଳ ସୁପର 6 ପର୍ଯ୍ୟାୟକୁ ଉନ୍ନୀତ ହେବେ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆସନ୍ତାକାଲି 2 ପ୍ରମୁଖ ଜାତୀୟ ରାଜପଥର ଉଦ୍ଘାଟନ ସହ ଜନସମାବେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଦକ୍ଷିଣ କୋରିଆ ପ୍ରତିପକ୍ଷଙ୍କ ସହ ବୈଦେଶିକ ମନ୍ତ୍ରୀଙ୍କ ଆଲୋଚନା। ଆଲାସ୍କାରେ ଅନୁଷ୍ଠିତ ଆମେରିକା ଓ ରୁଷ ରାଷ୍ଟ୍ରପତିସ୍ତରୀୟ ଆଲୋଚନାକୁ ଭାରତର ସ୍ୱାଗତ। ଆସନ୍ତାକାଲିଠାରୁ ଦୁଇଦିନିଆ ନେପାଳ ଗସ୍ତରେ ଯିବେ ବୈଦେଶିକ ସଚିବ ଏବଂ ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ଆନ୍ତର୍ଜାତିକ ଶୀତକାଳୀନ କ୍ରୀଡ଼ା ପ୍ରତିଯୋଗିତା।